ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ। ଦେଶ ନିର୍ମାଣ କ୍ଷେତ୍ରରେ ଗତ 10 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ମେକ୍ ଇନ୍ ଇଣ୍ଡିଆ ଯୋଜନା। ଆଜିଠାରୁ ଭାରତ ନେପାଳ ସାମରିକ ଅଭ୍ୟାସ ସୂର୍ଯ୍ୟକିରଣର 8ଦଶ ସଂସ୍କରଣ ଆରମ୍ଭ। ନବବର୍ଷ 2025କୁ ସ୍ୱାଗତ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ। ପଶ୍ଚିମବଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ନକଲି ଔଷଧ ଜବତ। ଏବଂ ସନ୍ତୋଷ ଟ୍ରଫି ଫୁଟବଲ ଟାଇଟଲ ହାସଲ ପାଇଁ ଆଜି ପଶ୍ଚିମବଙ୍ଗ ଏବଂ କେରଳ ମଧ୍ୟରେ ହେବ ମୁକାବିଲା। ମେକ୍ ଇନ୍ ଇଣ୍ଡିଆ ଯୋଜନା ଗତ 10 ବର୍ଷ ମଧ୍ୟରେ ଦେଶ ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସାବ୍ୟସ୍ତ ହୋଇଛି। 2014 ସେପ୍ଟେମ୍ବର 25 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଇତିମଧ୍ୟରେ ଏହି ଯୋଜନା କାର୍ଯ୍ୟକାରିତାର 10 ବର୍ଷ ପୂର୍ତ୍ତି ହେବା ସହିତ ବିଶ୍ୱରେ ଉତ୍ପାଦନ କ୍ଷେତ୍ରରେ ଭାରତ ଏକ ପ୍ରମୁଖ କେନ୍ଦ୍ର ହୋଇପାରିଛି। ଆମ ସମ୍ଭାଦଦାତା ଏ ସମ୍ପର୍କରେ ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ରିପୋର୍ଟ ଅନୁଯାୟୀ ଦେଶର ଉତ୍ପାଦନ କ୍ଷେତ୍ରକୁ ସୁଦୃଢ଼ କରି ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହିତ ଦେଶର ଆର୍ଥିକ ଅଭିବୃଦ୍ଧି ପାଇଁ ଆରମ୍ଭ କରାଯାଇଥିବା ମେକ୍ ଇନ୍ ଇଣ୍ଡିଆ ଯୋଜନା ସଫଳ ହୋଇଛି। ଏବେ ଦେଶରେ ମେକ୍ ଇନ୍ ଇଣ୍ଡିଆ 2.0 ପର୍ଯ୍ୟାୟ 37 କ୍ଷେତ୍ରରେ କାର୍ଯ୍ୟକାରୀ ହେଉଛି। ଏ ଯୋଜନା ଫଳରେ ଭାରତ ବିଶ୍ୱରେ ଉତ୍ପାଦନ କ୍ଷେତ୍ରରେ ଏକ ପ୍ରମୁଖ ରାଷ୍ଟ୍ର ହୋଇପାରିଛି। 2014-15 ବର୍ଷରୁ 2021-22 ବର୍ଷ ମଧ୍ୟରେ ମେକ୍ ଇନ୍ ଇଣ୍ଡିଆ ଯୋଜନା ପାଇଁ ଭାରତରେ $667 ବିଲିୟନ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ହୋଇପାରିଛି। ଖାଲି ଉତ୍ପାଦନ କ୍ଷେତ୍ର ନୁହେଁ, ଡିଜିଟାଲ କ୍ଷେତ୍ରରେ ମଧ୍ୟ ଭାରତ ବିଶ୍ୱରେ ଏକ ଅଗ୍ରଣୀ ରାଷ୍ଟ୍ର ହେବାର ସଫଳତା ଅର୍ଜନ କରିଛି। ଦିଲ୍ଲୀରେ ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଉଷ୍ମତା ବୃଦ୍ଧି ପାଇଛି। ବିଭିନ୍ନ ଦଳ ପକ୍ଷରୁ ପୋଷ୍ଟର ଜରିଆରେ ପରସ୍କର ଉପରେ ଆରୋପ ପ୍ରତ୍ୟାରୋପ କରାଯାଉଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ପୋଷ୍ଟର ଜରିଆରେ ରାଜ୍ୟରେ ପ୍ରଦୂଷଣ, ପାନୀୟ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଓ ଦୁର୍ନୀତି ପାଇଁ ଆମ୍ ଆଦମୀ ପାର୍ଟିକୁ ଦାୟୀ କରାଯାଇଛି। ଇତିମଧ୍ୟରେ ବିଜେପି ମୁଖପାତ୍ର ଗୌରବ ଭାଟିଆ, ଆପ୍ର ବରିଷ୍ଠ ନେତା ଅରବିନ୍ଦ କେଜରିୱାଲ ଓ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଦ୍ୱାରା ଛୋଟ ପିଲାମାନଙ୍କୁ ପ୍ରଚାର କାର୍ଯ୍ୟରେ ନିୟୋଜିତ କରାଯାଇଥିବା ଘଟଣା ସମ୍ପର୍କରେ ଜାତୀୟ ମାନବାଧିକାର ମିଶନ ଦେଇଥିବା ମତ ପାଇଁ ଆପ୍କୁ ନିନ୍ଦା କରିଛନ୍ତି। ଅନ୍ୟପକ୍ଷରେ କଂଗ୍ରେସ ଦଳ ମଧ୍ୟ ଆପ୍ ସରକାରର ବିଭିନ୍ନ ପ୍ରଶାସନିକ ଅବ୍ୟବସ୍ଥାକୁ ସମାଲୋଚନା କରିଛି। ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ ଦଳର ବରିଷ୍ଠ ନେତା ସନ୍ଦୀପ ଦୀକ୍ଷିତ ଆପ୍ ଦଳ ଯମୁନା ନଦୀକୁ ସଫା କରିବା ପାଇଁ ଦେଇଥିବା ପ୍ରତିଶ୍ରତି ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି କେଜରିୱାଲ ଦିଲ୍ଲୀ ପାଇଁ କୌଣସି ଗଠନମୂଳକ କାର୍ଯ୍ୟ କରିନାହାନ୍ତି। ଅନ୍ୟପକ୍ଷରେ ଆମ୍ ଆଦମୀ ଦଳର ସଞ୍ଜୟ ସିଂ ଦିଲ୍ଲୀରେ ବିଜେପି ପୂଜକମାନଙ୍କୁ ବିରୋଧ କରୁଥିବା କହିଛନ୍ତି। ତାଙ୍କ ସରକାର ପୂଜକ ମହିଳାମାନଙ୍କ ପାଇଁ କଲ୍ୟାଣମୂଳକ ଯୋଜନା ହାତକୁ ନେଇଥିବା ଶ୍ରୀ ସିଂ କହିଛନ୍ତି। ଆକାଶବାଣୀ ସମ୍ବାଦ ସେବା ବିଭାଗ ପକ୍ଷରୁ 2024 ବର୍ଷର ଘଟଣାବଳୀକୁ ନେଇ ପ୍ରସ୍ତୁତ କରାଯାଉଥିବା ବର୍ଷ ଶେଷ ସିରିଜ୍ରେ ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 2024 ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ଓ ସଫଳତା ସମ୍ପର୍କରେ ଆଲୋଚନା କରାଯାଉଛି। 2024 ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମସ୍ତଙ୍କ ପାଇଁ ନ୍ୟାୟର ସୁବିଧା ସଂକ୍ରାନ୍ତରେ ଐତିହାସିକ ସଂସ୍କାର ଆଣିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟକୁ ପୂରଣ କରିବା ପାଇଁ ମନ୍ତ୍ରଣାଳୟ ପକ୍ଷରୁ ଜନସାଧାରଣଙ୍କ ସାମ୍ବିଧାନିକ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ବିଭିନ୍ନ ସଂସ୍କାରମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। 2024 ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ 3 ନୂଆ ଅପରାଧିକ ଆଇନ ପ୍ରଚଳନ କରାଯାଇଥିଲା। ସେଗୁଡ଼ିକ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷ୍ୟ ଅଧିନିୟମ। ମନ୍ତ୍ରଣାଳୟ ପକ୍ଷରୁ ମହିଳାମାନଙ୍କ ଅଧିକାର, ଅବହେଳିତମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଆଦି କେତେଗୁଡ଼ିଏ ବିଶିଷ୍ଟ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଭାରତୀୟ ନାଗରିକ ସଂହିତା ଆଇନରେ ମଧ୍ୟ ସଂଶୋଧନ ଅଣାଯାଇଥିଲା। କେନ୍ଦ୍ର ସରକାର ଜାମ୍ମୁ କାଶ୍ମୀରରେ ସନ୍ତାସବାଦ ମୁକ୍ତ ଅଞ୍ଚଳ ଗଢ଼ିବା କାର୍ଯ୍ୟକୁ ସଫଳତାର ସହିତ କାର୍ଯ୍ୟକାରୀ କରୁଛନ୍ତି। 2024 ସଫଳତାର ସହିତ ଜାମ୍ମୁ କାଶ୍ମୀରରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିସହିତ ଦେଶରେ ନକ୍ସଲବାଦର ଦମନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ ସ୍ୱରୂପ 287 ଜଣ ସନ୍ତାସବାଦୀଙ୍କୁ ନିପାତ କରାଯାଇଥିଲା ଓ 992 ଜଣଙ୍କୁ ଗିରଫ କରାଯାଇଥିଲା। ଭାରତ ନେପାଳ ସାମରିକ ଅଭ୍ୟାସ ସୂର୍ଯ୍ୟକିରଣର 8ଦଶ ସଂସ୍କରଣ ଆଜିଠାରୁ ଆରମ୍ଭ ହେଉଛି। ନେପାଳର ରୂପାଣ୍ଡେହିର ସାଲଝାଣ୍ଡିଠାରେ ଏହି ଅଭ୍ୟାସ ଆସନ୍ତା ମାସ 13 ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିରେ ବାଟାଲିୟନ୍ ସ୍ତରୀୟ ମିଳିତ ସାମରିକ ଅଭ୍ୟାସରେ ଜଙ୍ଗଲ ମଧ୍ୟରେ ଯୁଦ୍ଧ, ବିଭିନ୍ନ ପରିସ୍ଥିତିରେ ଆତଙ୍କବାଦ ମୁକାବିଲା ଏବଂ ବିପର୍ଯ୍ୟୟ ପରିଚାଳନାରେ ମାନବିକ ସହାୟତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। 2 ସପ୍ତାହ ଧରି ଚାଲିଥିବା ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଭାରତୀୟ ସେନାର 11 ଗୋର୍ଖା ରାଇଫଲ ଏବଂ ନେପାଳ ସେନାର ଶ୍ରୀଜଙ୍ଗ ବାଟାଲିୟନ୍ ଭାଗ ନେଉଛନ୍ତି। ଏହି ମିଳିତ ସାମରିକ ଅଭ୍ୟାସ ଦ୍ୱାରା ଉଭୟ ଦେଶ ମଧ୍ୟରେ ବୃତ୍ତିଗତ ସହଯୋଗ, ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଏବଂ ବିଶ୍ୱାସ ବୃଦ୍ଧି ସମେତ ସାଂସ୍କୃତିକ ସମ୍ପର୍କ ଆହୁରି ଦୃଢ଼ ହେବ ବୋଲି ଆଶା କରାଯାଉଛି। ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଜଣେ ବାଂଲାଦେଶୀ ଆତଙ୍କବାଦୀଙ୍କୁ 7 ବର୍ଷ ସଶ୍ରମ କାରାଦଣ୍ଡ ଦେଇଛନ୍ତି। ଅଭିଯୁକ୍ତ ଜାହିଦୁଲ ଇସ୍ଲାମ ଆକା କୋସରକୁ ଡକାୟତି ଷଡ଼ଯନ୍ତ୍ର ଏବଂ ପାଣ୍ଠି ସଂଗ୍ରହ ଭଳି ଘଟଣାରେ କୋର୍ଟ 57,000 ଟଙ୍କା ଜରିମାନା କରିଛନ୍ତି। ତଦନ୍ତରୁ ଜଣାପଡ଼ିଛି ଆତଙ୍କବାଦୀ ଜଣକ ବାଂଲାଦେଶରେ ସିରିଏଲ୍ ବୋମା ବିସ୍ଫୋରଣ କରିବା ପରେ ଭାରତ ମଧ୍ୟକୁ ପ୍ରବେଶ କରିଥିଲା। ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏ ଅଦାଲତ ଏହି ଦଣ୍ଡାଦେଶ କରିଛନ୍ତି। ସମ୍ପୃକ୍ତ ଆତଙ୍କବାଦୀ ଜଣକ 2018 ବୋଧଗୟା ବୋମା ବିସ୍ଫୋରଣ ଏବଂ 2014 ବର୍ଦ୍ଧମାନ ବୋମା ବିସ୍ଫୋରଣ ଘଟଣାରେ ସମ୍ପୃକ୍ତ ଥିଲା ଏବଂ ଭାରତରେ ଜମାତ ଉଲ୍ ମୁଜାହିଦିନ ବାଂଲାଦେଶର କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେବା ସହ ଏକାଧିକ ମାମଲାରେ ସମ୍ପୃକ୍ତ ଥିଲା। ନୂଆବର୍ଷ 2025କୁ ସ୍ୱାଗତ କରିବା ପାଇଁ ଜାତୀୟ ରାଜଧାନୀ ଦିଲ୍ଲୀ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ହୋଇଛି। ହୋଟେଲ ଓ ରେସ୍ତୋରାଁ ଗୁଡ଼ିକ ଆଲୋକମାଳାରେ ସଜାଯାଇଛି। ଦିଲ୍ଲୀ ପୁଲିସ୍ ପକ୍ଷରୁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ବଜାର ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ଉତ୍ତରାଖଣ୍ଡର ପର୍ଯ୍ୟଟନସ୍ଥଳୀଗୁଡ଼ିକରେ ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ବହୁ ସଂଖ୍ୟାରେ ପର୍ଯ୍ୟଟକମାନଙ୍କ ଆଗମନ ହୋଇଛି। ଆମ ସମ୍ଭାଦଦାତା ଜଣାଇଛନ୍ତି ନୈନିତାଲ ମସୁରୀ ଅଉଲି ତେହେରି ଓ ଆଲମୋଡ଼ା ଆଦି ପାର୍ବତ୍ୟ ଅଞ୍ଚଳଗୁଡ଼ିକରେ ତୁଷାରପାତ ପରେ ପର୍ଯ୍ୟଟକମାନଙ୍କ ଆଗମନ ବୃଦ୍ଧି ପାଇଛି। ସେଠାରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ସୁପରିଚାଳନା ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉତ୍ତରାଖଣ୍ଡର ପର୍ଯ୍ୟଟନସ୍ଥଳୀ ନିକଟ ରାସ୍ତାଗୁଡ଼ିକରେ ଆଜି ସକାଳ 9:00 ଆସନ୍ତାକାଲି ରାତି 10:00 ପର୍ଯ୍ୟନ୍ତ ଭାରୀ ଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି। ଆକାଶବାଣୀ ସମ୍ଭାଦସେବା ବିଭାଗ ପକ୍ଷରୁ ବର୍ଷଶେଷ ଅବସରରେ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରିତ ହେବ। କାର୍ଯ୍ୟକ୍ରମର ଶୀର୍ଷକ ହେଉଛି 2024 ଦି ଇୟର୍ ଦ୍ୟାଟ୍ ୱାଜ୍ ଦି ମେମୋରିଜ୍ ଦ୍ୟାଟ୍ ରିମେନ୍ସ। ଇଂରାଜୀରେ ପ୍ରସ୍ତୁତ 30 ମିନିଟ୍ ଅବଧିର ଏହି କାର୍ଯ୍ୟକ୍ରମ 100.1 FM ଗୋଲ୍ଡ ଏବଂ ଅତିରିକ୍ତ ଫ୍ରିକ୍ୱେନ୍ସିରେ ଆଜି ରାତି 8:00 ପ୍ରସାରଣ କରାଯିବ। ଆକାଶବାଣୀ ସମ୍ଭାଦର ୱେବ୍ସାଇଟ୍ newsonair.gov.in ଏବଂ ୟୁଟ୍ୟୁବ୍ ଚ୍ୟାନେଲ୍ ଆକାଶବାଣୀ ଏୟାର ଓ ନ୍ୟୁଜ୍ ଅନ୍ ଏୟାରରେ ଏହା ପ୍ରସାରଣ କରାଯିବ। ପଶ୍ଚିମବଙ୍ଗର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ 6,60,00,000 ଟଙ୍କାର ନକଲି ଔଷଧ କୋଲକାତାରୁ ଜବତ କରାଯାଇଛି। କେନ୍ଦ୍ରୀୟ ଡ୍ରଗ୍ସ ନିୟନ୍ତ୍ରଣ ସଂଗଠନ ଓ ଡ୍ରଗ୍ସ ନିୟନ୍ତ୍ରଣ ନିର୍ଦ୍ଦେଶାଳୟ ପକ୍ଷରୁ କୋଲକାତାରେ ମିଳିତ ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ଔଷଧ ଜବତ କରାଯାଇଛି। କ୍ୟାନ୍ସର ମଧୁମେହ ଓ ଅନ୍ୟାନ୍ୟ ବ୍ୟୟବହୁଳ ରୋଗଗୁଡ଼ିକର ଚିକିତ୍ସା ପାଇଁ ବ୍ୟବହୃତ ଔଷଧକୁ ନକଲି କରାଯାଇ ବଜାରରେ ବିକ୍ରି କରାଯାଉଥିଲା। ଏହି ଔଷଧଗୁଡ଼ିକରେ ତୁର୍କୀ ଆମେରିକା ଓ ଆୟରଲ୍ୟାଣ୍ଡ ଦେଶଗୁଡ଼ିକରେ ଥିବା ଔଷଧ କମ୍ପାନୀଗୁଡ଼ିକର ଲୋଗୋ ବ୍ୟବହାର କରାଯାଇଥିଲା। ତଦନ୍ତକାରୀ ଦଳ ପକ୍ଷରୁ ଔଷଧଗୁଡ଼ିକର ନମୁନାଗୁଡ଼ିକ ପରୀକ୍ଷା କରାଯିବ। ସନ୍ତୋଷ ଟ୍ରଫି ଫୁଟବଲ ପ୍ରତିଯୋଗିତାର ଟାଇଟଲ ହାସଲ ପାଇଁ ଆଜି ପଶ୍ଚିମବଙ୍ଗ ଏବଂ କେରଳ ମଧ୍ୟରେ ମୁକାବିଲା ହେବ। ଆଜି ରାତି 7:30 ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହେବ। ସନ୍ତୋଷ ଟ୍ରଫିର ପ୍ରଥମ ସେମିଫାଇନାଲରେ ପଶ୍ଚିମବଙ୍ଗ 4-2 ସର୍ଭିସେସ୍କୁ ପରାସ୍ତ କରି ଫାଇନାଲରେ ପହଞ୍ଚିଥିଲା। ଦ୍ୱିତୀୟ ସେମିଫାଇନାଲରେ କେରଳ 5-1 ମଣିପୁରକୁ ପରାସ୍ତ କରିଥିଲା। ରାଉରକେଲା ବିର୍ସାମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ହକି ଇଣ୍ଡିଆ ଲିଗ୍ରେ ଗତରାତିରେ ଅନୁଷ୍ଠିତ ମ୍ୟାଚ୍ରେ ୟୁପି ରୁଦର୍ସ 3-1 କଳିଙ୍ଗ ଲ୍ୟାନ୍ସର୍ସକୁ ପରାସ୍ତ କରିଛି। ଲ୍ୟାନ୍ସର୍ସ ପକ୍ଷରୁ ଏନ୍ରିକେ ଗୋଞ୍ଜାଲେଜ୍ ଏକମାତ୍ର ଗୋଲ୍ ସ୍କୋର କରିଥିଲେ। ୟୁପି ରୁଦ୍ରାସ ଖେଳର 13 ମିନିଟ୍ 45 ମିନିଟ୍ ଏବଂ 50 ମିନିଟ୍ରେ ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ। ରୁଦ୍ରାସର ଗୋଲ୍ ରକ୍ଷକ ଜେମ୍ସ ମାଜାରେଲାଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଛି। ପଏଣ୍ଟ ତାଲିକାରେ ରୁଦ୍ରାସ ଶୀର୍ଷରେ ରହିଛି। ଆଜି ରାତି 8:15 ହାଇଦ୍ରାବାଦ ତୋଫାନ୍ସ ଏବଂ ଦିଲ୍ଲୀ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ଦେଶ ନିର୍ମାଣ କ୍ଷେତ୍ରରେ ଗତ 10 ବର୍ଷ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ମେକ୍ ଇନ୍ ଇଣ୍ଡିଆ ଯୋଜନା। ଆଜିଠାରୁ ଭାରତ ନେପାଳ ସାମରିକ ଅଭ୍ୟାସ ସୂର୍ଯ୍ୟ କିରଣର 18 ସଂସ୍କରଣ ଆରମ୍ଭ। ନବବର୍ଷ 2025କୁ ସ୍ୱାଗତ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ। ପଶ୍ଚିମବଙ୍ଗରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବ୍ୟାପକ ନକଲି ଔଷଧ ଜବତ ଏବଂ ସନ୍ତୋଷ ଟ୍ରଫି ଫୁଟବଲ ଟାଇଟଲ ହାସଲ ପାଇଁ ଆଜି ପଶ୍ଚିମବଙ୍ଗ ଏବଂ କେରଳ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ।